ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସମ୍ପା ରାୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର ଅଧ୍ୟକ୍ଷତାରେ ଗଲାକାଲି ଭୁବନେଶ୍ୱର ଲୋକସେବା ଭବନର 36 ନମ୍ବର ରାଜ୍ୟ କ୍ୟାବିନେଟ୍ର ବୈଠକ ହୋଇଯାଇଛି। ବୈଠକଟି ମୋଟ 5 ପ୍ରସ୍ତାବ ପାରିତ ହୋଇଥିବା ବେଳେ ସେଥିର ଭିତରୁ ଗୋଟିଏ ପ୍ରସ୍ତାବ 2026-27 ବଜେଟ୍ ବାବଦ ଥିଲା। ରାଜ୍ୟ ଶ୍ରମ ଆଉ କର୍ମଚାରୀ ବୀମା ବିଭାଗ ଆଡୁ ଗୋଟିଏ ଆଉ ଜଳସମ୍ପଦ ବିଭାଗ ଆଡୁ 3 ପ୍ରସ୍ତାବ ପାରିତ ହୋଇଛି। ବୈଠକ ଉତ୍ତରୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସୂଚନା ଦେଇକରି କହିଛନ୍ତି, ଜଳସମ୍ପଦ ବିଭାଗର ସମନ୍ୱିତ ଆନନ୍ଦପୁର ବ୍ୟାରେଜ୍ ପ୍ରକଳ୍ପର 3 ପ୍ୟାକେଜ୍କେ କ୍ୟାବିନେଟ୍ର ମଞ୍ଜୁରୀ ମିଳିଛି। ଇତାର ସହିତ ଓଡ଼ିଶା କର୍ମଚାରୀ ରାଜ୍ୟ ବୀମା ଯୋଜନା ରେଡିଓଗ୍ରାଫର ସେବା ନିୟମ 2026 ଅନୁମୋଦନ ଦିଆଯାଇଛି। 2026-27 ଚିଠା ବଜେଟ୍ ପ୍ରସ୍ତାବକେ ଗଲାକାଲି ରାଜ୍ୟ ମନ୍ତ୍ରିମଣ୍ଡଳ ତରଫ ଅନୁମୋଦନ କରାଯାଇଛି। ମିଳିଥିବା ସୂଚନା ଅନୁସାରେ ମୋଟ ଖର୍ଚ୍ଚା 3,15,000 କୋଟି ଟଙ୍କା ତକ୍ ହୋଇପାରେ। ଆଇବା 20 ଦିନ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭା 2026-27 ଆର୍ଥିକ ବଛର ଲାଗି ରାଜ୍ୟ ବଜେଟ୍ ଉପସ୍ଥାପନ କରିବେ। ରାଇଜେ ସାଇବର ସୁରକ୍ଷାକେ ଆହୁରି ବରକସ କରିବା ଲାଗି ଓଡ଼ିଶା ପୁଲିସ ତରଫରୁ ଗୋଟିଏ ଖାସ ଅଭିଯାନ ଅପରେସନ ସାଇବର କବଚ ମୂଲ ହୋଇଛି। ବେନାମୀ ବ୍ୟାଙ୍କ ଆକାଉଣ୍ଟ, ଜାଲ ସିମ୍ କାର୍ଡ ଆଉ ସାଇବର ଅପରାଧ ନେଟୱାର୍କ ବିରୋଧୀ ଅଭିଯାନ ଜରିଆ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉଛି। ଇ ଅଭିଯାନ ଆଇବା 27 ତକ ଚାଲବା। କେନ୍ଦ୍ର ସରକାର ଆଉ ରାଜ୍ୟ ସରକାରଙ୍କର ମିଲିତ ଚେରେଷ୍ଟା ଲାଗି ରାଇଜେ ନକ୍ସଲମାନେ ଆତ୍ମସମର୍ପଣ କରୁଛନ୍। ଏଛିନ୍ ରାଜନୈତିକ ଅର୍ଥନୈତିକ ପରିସ୍ଥିତିକେ ଦେଖିକରି ସମାଜର ମୁଖ୍ୟ ସ୍ରୋତକେ ଫେରିଥିବାର ଜଣେ ନକ୍ସଲ ତାଙ୍କର ବାର୍ତ୍ତାଥି କହିଛନ୍,
ମୁଁ କମ୍ରେଡ୍ ନିଖିଲ ଓଡ଼ିଶା ରାଜ୍ୟ କମିଟି ସଦସ୍ୟ କହୁଛି। ମୁଁ କମ୍ରେଡ୍ ହିନ୍ଦୁ ବିକାଶ ସହ 15 କମ୍ରେଡ୍ ସଶସ୍ତ୍ର କ୍ରାନ୍ତି ତ୍ୟାଗ କରି ଗଣତାନ୍ତ୍ରିକ ରାସ୍ତାରେ ଆନ୍ଦୋଳନ କରିବା ପାଇଁ ଓଡ଼ିଶା ପୋଲିସ ସମ୍ମୁଖରେ ଆତ୍ମସମର୍ପଣ କରିଛୁ। ଆଜିର ପରିବର୍ତ୍ତିତ ଆର୍ଥିକ, ସାମାଜିକ, ରାଜନୈତିକ ପରିସ୍ଥିତିରେ ସଶସ୍ତ୍ର ବିପ୍ଳବ କରିବା କଷ୍ଟସାଧ୍ୟ। ଏ ରାସ୍ତାରେ ଆମକୁ ଅଧିକ ନଷ୍ଟ ହେଉଛି ଓ ଲୋକଙ୍କଠାରୁ ଦୂର ହେଉଛୁ। ପରିଣାମ ସ୍ୱରୂପ ଜନ ଆଧାର, ଭର୍ତ୍ତି ଓ ସମନ୍ୱୟ ନାହିଁ। ତେଣୁ ଆମର ପରାମର୍ଶ, ବାକି ଥିବା ସମସ୍ତ କମ୍ରେଡ୍ ସଶସ୍ତ୍ର କ୍ରାନ୍ତି ରାସ୍ତା ତ୍ୟାଗ କରି ଭାରତୀୟ ସମ୍ବିଧାନ ଅନୁସାରେ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରିବା ପାଇଁ ଆଗେଇ ଆସିବା ଦରକାର। ଆପଣ ଚିନ୍ତା କରନ୍ତୁ ଓ ଆଉ ବେଶୀ ଡେରି ନ କରି ଆମ ବାଟରେ ଆସିଲେ ଭଲ ହେବ। ଓଡ଼ିଶା ପୋଲିସ ସବୁ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛି। ଶେଷରେ ଆମର ନିବେଦନ, ଗାଁର କୌଣସି ବ୍ୟକ୍ତିର ଫୋନରେ 9437643839 ନମ୍ବରରେ ଆମ ସହ ସମ୍ପର୍କ କଲେ ଆମେ ଆପଣଙ୍କୁ ତୁରନ୍ତ ଆଣିବାକୁ ବ୍ୟବସ୍ଥା କରିବୁ। ଆପଣଙ୍କର କମ୍ରେଡ୍ ନିଖିଲ, ଓଡ଼ିଶା ରାଜ୍ୟ କମିଟି ସଦସ୍ୟ।
ଫଗୁନ ମାସର ଅନ୍ଧାରପଖର ଚତୁର୍ଦ୍ଦଶୀ ତିଥିତି ସାରା ରାଇଜେ ଆଇଜ ମହାଶିବରାତ୍ରୀ ପାଳନ କରାଯାଉଛି। ଶ୍ରଦ୍ଧାଳୁମାନେ ଉପାସ କରିକରି ପହପହନୁ ଶୈବପୀଠମାନଙ୍କେ ଜଳାଭିଷେକ କରୁଛନ୍। ପଶ୍ଚିମ ଓଡ଼ିଶାର ଅଷ୍ଟଶମ୍ଭୁ ପୀଠନ ଶ୍ରଦ୍ଧାଳୁମାନଙ୍କର ଜବର ଭିଡ଼ ହୋଇଛି। ପୁରୀ ଶ୍ରୀ ଲୋକନାଥ ଦେବଙ୍କର ପୀଠନ ରାତି 12 ଦୁଆର ଫିଟା ନୀତି ହେବାର ଉତ୍ତରୁ ମଙ୍ଗଲାଲତି ମୈଲମ ଆର୍ ଅବକାଶ ବାଗିର ନୀତିକାନ୍ତି ସରିକରି ପହପହ 3 ସର୍ବସାଧାରଣଙ୍କର ଦର୍ଶନ ମୂଲ ହୋଇଛି। ଆପଣମାନେ ବାକି ଖବର ଶୁଣିପାରିବେ ଏହି ସୂଚନା ଉତ୍ତରୁ।
ପ୍ରିୟା କମ୍ରେଡ୍ ନନା, ରାଜ୍ୟ କମିଟି ସଦସ୍ୟ କମ୍ରେଡ୍ ନିତୁ ବେହତମୃତ ନାଓ ସଂଘେ ମମତା ଅନୁପ ଆଲ୍କେନେ ସୋଲ କମ୍ରେଡ୍ସ ସଂଘେ ପୋଲିସ ଆତ୍ମସମର୍ପିତ ମନା ମହାସଚିବ ତିନିଚୋ ଦୌଡ ହେବନା କମ୍ରେଡ୍ସ ନୁକସାନ ୟା ଆତ୍ମସମର୍ପକ ଇଞ୍ଜକେ ଜନାଧାର ଭର୍ତ୍ତି ମିଲିସା ପାର୍ଟି କିନ ବେଣ୍ଡେ ସମନ୍ୱୟ ହିଲେ ମନା ଓଡ଼ିଶାତେ ପଶ୍ଚିମ ବ୍ୟୁରୋ ବେଣ୍ଡେ ନୁକସାନ ୟା ସରେଣ୍ଡର ହାଇନାତ ପେରସ୍ତା ଇଞ୍ଜେ ପୂର୍ବ ବ୍ୟୁରୋତେ ବ୍ୟାଖ୍ୟାଲ ଇଚ୍ଛୁର ମୂଲେ ନେଇତୋର ଅଧ୍ୟୟନ କିଏ ସଭ୍ୟ ତୋରୁ ସରେଣ୍ଡର କିଏନ ମେଦେ ଆଲ୍ସନା ଇଞ୍ଜ ନାବା ସୁଝାଅ ଆଗର ସରେଣ୍ଡର କି ଓକେ ସମସ୍ୟା ପେରସିତା ନୁକସାନ ବେଣ୍ଡେ ଆନ୍ତ ସରେଣ୍ଡର କିତକେ ଓଡ଼ିଶା ପୋଲିସ ତୋରୁ ହର ପ୍ରକାର ଚୌଦା ଇନ୍ତୋର ମିକିନ ବେହତନା ବାତ ଇତକେ ବେଦୈ ନାଟିନର ଫୋନ ତାଲ୍ସି ମଞ୍ଜି ସମ୍ପର୍କ ମୈଦେ ନାବା ମୋବାଇଲ ନମ୍ବର 7815705311 ମିକୁନ ତତନ ମୈଦେ ତୟାର କିତ୍ତନ ମିବା ରାଜ୍ୟ କମିଟି ସଦସ୍ୟ ନିତୁ।
ସମ୍ବଲପୁର ଜିଲ୍ଲା ହୀରାକୁଦ ଡାଇକ ଇଲାକାନ ଆଜି ଅନ୍ତର୍ଜାତୀୟ ହାଫ୍ ମାରାଥନର ଆୟୋଜନ କରାଯାଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମାରାଥନର ଉଦ୍ଘାଟନ କରିଛନ୍। ଏହି ଅବସରରେ ରାଜସ୍ୱ ଆଉ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ, କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପ୍ରମୁଖ ଉପସ୍ଥିତ ଅଛନ୍। ଗଣଦୌଡ଼ଟି ଭାରତ ସହିତ କେନିଆ, ଶ୍ରୀଲଙ୍କା ବାଗିର ଭିନ୍ ଭିନ୍ ଦେଶର ନାଁ କରା ଧାବକମାନଙ୍କ ସହିତ 10,000 ଅଧିକା ପ୍ରତିଯୋଗୀ ଭାଗ ନେଇଛନ୍। ବାହାରିନ୍ର ମାନମାଠାନେ ହୋଇଥିବାର ବିଡବ୍ଲ୍ୟୁଏଫ୍ ପାରା ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିୟନ୍ସିପ୍ଥି ଓଡ଼ିଶାର ପ୍ରମୋଦ ଭଗତ 2 ସ୍ୱର୍ଣ୍ଣପଦକ ଜିତିଛନ୍। ସେ ପୁରୁଷ ସିଙ୍ଗଲ୍ସ ଆଉ ଡବଲ୍ସ ବିଭାଗଟି ଚାମ୍ପିୟନ୍ ହୋଇକରି ରାଜ୍ୟ ଆଉ ଦେଶ ଲାଗି ଗୌରବ ଆଣିଛନ୍। ଆଇସିସି T20 ପୁରୁଷ ବିଶ୍ୱକପ୍ଟି ଆଜି ଭାରତ ଆଉ ପାକିସ୍ତାନ ଭିତରେ ମ୍ୟାଚ୍ ଖେଳାଯିବା। ଶ୍ରୀଲଙ୍କାର କଲମ୍ବୋଠାରେ ବେଲବୁଡ଼ର 7 ଖେଲ୍ ମୂଲ ହେବା। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।